ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଅଷ୍ଟମ ବେତନ କମିଶନର କାର୍ଯ୍ୟ ସର୍ତ୍ତାବଳୀକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମୁନ୍ଥା କ୍ରମଶଃ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେଉଛି, ଆଜି ସନ୍ଧ୍ୟାରେ ସ୍ପର୍ଶ କରିବ ସ୍ଥଳଭାଗ। ଓଡ଼ିଶା ବାତ୍ୟା ସ୍ଥିତି ଏବଂ ଏହାର ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ପରିବହନ କ୍ଷେତ୍ରରେ ଜୈବ ଇନ୍ଧନ ଇଥାନଲ ଓ ମିଥାନଲର ବ୍ୟବହାର ଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଉଛି କହିଲେ ସଡ଼କ ଓ ପରିବହନ ରାଜପଥ ମନ୍ତ୍ରୀ। ଏବଂ ଜାତୀୟ କ୍ରୀଡ଼ା ପୁରସ୍କାର ନିମନ୍ତେ ଆବେଦନର ସମୟସୀମା ଆସନ୍ତା ମାସ 4 ତାରିଖକୁ ବୃଦ୍ଧି। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟ ସର୍ତ୍ତାବଳୀକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି କମିଶନ ଗଠନ ହେବା ଦିନଠାରୁ 18 ମାସ ମଧ୍ୟରେ ଏହାର ସୁପାରିଶ ସରକାରଙ୍କ ପାଖରେ ଦାଖଲ କରିବ। ଜଣେ ଅଧ୍ୟକ୍ଷ, ଅସ୍ଥାୟୀ ସଦସ୍ୟ ଏବଂ ସଦସ୍ୟ ସଚିବଙ୍କୁ ନେଇ ଏହି ବେତନ କମିଶନ ଗଠନ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
इसमें सहयोग दिया है। 18 मंथ्स के अंदर ये रिपोर्ट आएगी इसकी। 8th पे कमीशन जस्टिस रंजना प्रकाश देसाई को इसका चेयरपर्सन बनाया गया। आप सब पुलक घोष फ्रॉम एंड मिस्टर पंकज जैन हु इज सेक्रेटरी पेट्रोलियम एंड नेचुरल गैस ही विल बी द मेंबर्स।
केंद्र सरकारी कर्मचारी दरमा एवं अन्यान्य सुविधा नहीं सुपारिश करने को सरकार गत जनवरी मास रे अष्टम केंद्रीय वेतन कमिशन गठन नहीं घोषणा करथिले। ଚଳିତ ବର୍ଷ ରବି ଋତୁ ପାଇଁ ଫସ୍ଫେଟ୍ ଏବଂ ପଟାସ ସାର ଉପରେ ପୋଷକତତ୍ତ୍ୱ ଆଧାରିତ ସବ୍ସିଡି ପ୍ରଦାନକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ମାସ ପହିଲାରୁ ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ଏହି ସବ୍ସିଡି ଲାଗୁ ହେବ। ଏଥିପାଇଁ 37,352 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। 2025 ଖରିଫ୍ ଋତୁ ପାଇଁ ବଜେଟ୍ ଆବଶ୍ୟକତାଠାରୁ ଏହା ପ୍ରାୟ 736 କୋଟି ଟଙ୍କା ଅଧିକ। ସବ୍ସିଡି ପ୍ରଦାନ ସଂକ୍ରାନ୍ତ ନିଷ୍ପତ୍ତି ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
न्यूट्रिएंट बेस्ड सब्सिडी स्कीम, उसके अंडर फास्फोरस और पोटैश और सल्फर, इसकी जो 28 ग्रेड्स ऑफ पीएनके फर्टिलाइजर हैं, उन सबका सब्सिडी का प्रोग्राम आज अप्रूव हुआ और फास्फोरस, पोटैश और सल्फर के एनपीकेएस इनका रुपीस पर किलोग्राम के ये प्राइसेस डिसाइड हुए। पी और एस न्यूट्रिएंट्स हैं जो कि इसमें रबी में काफी बड़ी मात्रा में यूज होते हैं, उसके प्राइस करीब 1-10% हायर है कंपेयर टू द प्रीवियस प्राइसेस। ये सारा का सारा जो पूरा प्रोग्राम है, इससे हमारे किसानों को इस रबी सीजन में बहुत बड़ी राहत मिलेगी।
ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମୁନ୍ଥା କ୍ରମଶଃ ଆନ୍ଧ୍ରପ୍ରଦେଶ ଉପକୂଳର ନିକଟତର ହେଉଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘଣ୍ଟାକୁ ମାତ୍ର 15 କିଲୋମିଟର ବେଗରେ ଆଗକୁ ବଢ଼ୁଛି। ସ୍ଥଳଭାଗ ସ୍ପର୍ଶ କରିବା ପୂର୍ବରୁ ଘୂର୍ଣ୍ଣିଝଡ଼ ନିଜର ଶକ୍ତି ବୃଦ୍ଧି କରୁଛି ବୋଲି ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ମସଲିପଟନମ୍ଠାରୁ 60 କିଲୋମିଟର, କାକିନାଡ଼ାଠାରୁ 140 କିଲୋମିଟର ଏବଂ ବିଶାଖାପଟନମ୍ଠାରୁ 240 କିଲୋମିଟର ଦୂରରେ ଘୂର୍ଣ୍ଣିଝଡ଼ କେନ୍ଦ୍ରୀଭୂତ ହୋଇଛି। ଆଜି ରାତିରେ କାକିନାଡ଼ାଠାରେ ସ୍ଥଳଭାଗ ସ୍ପର୍ଶ କରିବାର ଆଶା କରାଯାଉଛି। ଏହାର ପ୍ରଭାବରେ ଘଣ୍ଟାକୁ 90-100 କିଲୋମିଟର ବେଗରେ ପବନ ବହିବା ସହ ପବନର ବେଗ 110 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ କହିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ପ୍ରବଳ ବର୍ଷା ହେବ। 19 ଉପକୂଳ ଜିଲ୍ଲା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକର ସରକାରଙ୍କ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଓଡ଼ିଶାର ବାତ୍ୟା ସ୍ଥିତି ଏବଂ ଏହାର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନରେ ସମୀକ୍ଷା କରି କହିଛନ୍ତି ପ୍ରଭାବିତ ହେବାକୁ ଥିବା 8 ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 11,396 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକସ୍ଥଳେ ଆଉ 30,594 ଜଣଙ୍କୁ ସ୍ଥାନାନ୍ତର କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ବାତ୍ୟା ଓ ଏହାର ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ମୋଟ 123 ଅଗ୍ନିଶମ ଦଳ, 30 ଓଡ୍ରାଫ୍ ଓ 5 ଏନ୍ଡିଆର୍ଏଫ୍ ଦଳ ମୁତୟନ କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ଜାରି ରହିଛି। ଏହିସବୁ ଜିଲ୍ଲାରେ ସମସ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଓଡ଼ିଶା ଉପକୂଳରେ ଆସନ୍ତା 30 ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ମନ୍ଥା ସ୍ଥିତି ଏବଂ ରେଳବାଇ ପକ୍ଷରୁ ଏଥିପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍ତି। ବିଶେଷକରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲେଙ୍ଗାନାରେ ପ୍ରଭାବିତ ହେବାକୁ ଥିବା ରେଳ ଭିଭିଭୂମିର ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବୈଷ୍ଣବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଭିଜନ ସ୍ତରୀୟ ଜରୁରୀକାଳୀନ କକ୍ଷକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ବାତ୍ୟା ସ୍ଥିତି ନେଇ 24 ନିରୀକ୍ଷଣ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଏବେ ସୁଦ୍ଧା 80 ଟନ୍ରୁ ଊର୍ଦ୍ଧ୍ୱ ବର୍ଜ୍ୟବସ୍ତୁ ଜାତୀୟ ରାଜପଥ ନିର୍ମାଣରେ ବିନିଯୋଗ କରାଯାଇଛି। ଭାରତରେ ଭବିଷ୍ୟତ ଆଧୁନିକ ସଡ଼କ ସମ୍ପର୍କିତ ନୂଆଦିଲ୍ଲୀରେ ଆୟୋଜିତ ସିଆଇଆଇ ସମ୍ମିଳନୀରେ ଯୋଗଦେବା ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ପରିବହନ କ୍ଷେତ୍ରରେ ଜୈବ ଇନ୍ଧନ, ଇଥାନଲ ଓ ମିଥାନଲର ବ୍ୟବହାର ଦ୍ୱାରା ପରିବହନ ମୂଲ୍ୟ 5-6% ହ୍ରାସ ହୋଇପାରିଛି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହାକୁ ଆହୁରି ହ୍ରାସ କରାଯିବ। ପରିବହନ ଖର୍ଚ୍ଚ ହ୍ରାସ ପାଇବା ଦ୍ୱାରା ବାଣିଜ୍ୟ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିଥାଏ। ବାଣିଜ୍ୟ କାରବାର ବୃଦ୍ଧି ପାଇବା ସହ ବ୍ୟକ୍ତିଗତ ଆୟରେ ମଧ୍ୟ ଅଭିବୃଦ୍ଧି ଘଟିଥାଏ। ଏହାଛଡ଼ା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଏହା ସହାୟତା ପ୍ରଦାନ କରିଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଜୈବ ଇନ୍ଧନର ବ୍ୟବହାର ଦ୍ୱାରା ପ୍ରଦୂଷଣ ହ୍ରାସ ପାଇବ ଏବଂ କୃଷକମାନଙ୍କୁ କୃଷି କ୍ଷେତ୍ରରେ ଏହାର ଲାଭ ମିଳିପାରିବ। ଶ୍ରୀ ଗଡ଼କରୀ କହିଛନ୍ତି ଉତ୍ତମ ଭିତ୍ତିଭୂମି ଦେଶର ମେରୁଦଣ୍ଡ ଏବଂ ଏହାଦ୍ୱାରା 2027 ସୁଦ୍ଧା 5 ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ କରିବାରେ ଦେଶ ସମର୍ଥ ହୋଇପାରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ହରିୟାଣାର ଅମ୍ବାଲା ଗସ୍ତ କରିବେ। ସେଠାରେ ରାଫେଲ ବିମାନରେ ଉଡ଼ାଣ କରିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହା ପୂର୍ବରୁ 2023 ଆସାମର ତେଜପୁର ବାୟୁସେନା ଘାଟିରେ ରାଷ୍ଟ୍ରପତି ସୁଖୋଇ 30 ଏମ୍କେଆଇ ଲଢୁଆ ବିମାନରେ ଉଡ଼ାଣ କରିଥିଲେ। ସୌରଶକ୍ତି ଉତ୍ପାଦନରେ ଭାରତର ପଦକ୍ଷେପ ବିଶ୍ୱରେ ସବୁଠାରୁ ସଫଳ ବୋଲି ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଆନ୍ତର୍ଜାତିକ ସୌରଶକ୍ତି ମେଣ୍ଟ ସମାବେଶ ପରିପ୍ରେକ୍ଷୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ଯୋଜନା ଅଧୀନରେ 21 ଅଧିକ ପରିବାର ଛାତ ଉପରେ ସୌରଶକ୍ତି ୟୁନିଟ୍ ସ୍ଥାପନ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ 50% ଲୋକ ମାଗଣା ବିଜୁଳି ଖର୍ଚ୍ଚର ସୁବିଧା ଉପଲବ୍ଧ କରୁଛନ୍ତି। ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ଚାଷୀମାନେ ସୌରଶକ୍ତି ଉତ୍ପାଦନ କରିବା ସହ ବିକ୍ରିର ସୁବିଧା ମଧ୍ୟ ପାଉଛନ୍ତି ବୋଲି ଶ୍ରୀ ଯୋଶୀ କହିଛନ୍ତି। ସମାବେଶରେ ଭାରତ ସଦସ୍ୟ ଦେଶମାନଙ୍କ ସହିତ ନିଜର ଅଭିଜ୍ଞତାକୁ ଉପସ୍ଥାପନ କରିଛି। ସଦସ୍ୟ ଦେଶଗୁଡ଼ିକ ବିଶ୍ୱରେ ମୋଟ ଉତ୍ପାଦିତ ସୌରଶକ୍ତିର 40% ଅଧିକ ଯୋଗଦାନ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ଯୋଶୀ କହିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା ବେଳେ ମେଣ୍ଟର ମହାନିର୍ଦ୍ଦେଶକ ଆଶିଷ ଖାନ୍ନା କହିଛନ୍ତି ଚଳିତ ବର୍ଷ ସମ୍ମିଳନୀରେ 125 ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଭାରତ ବେଲାରୁଷ ଅଷ୍ଟମ ପର୍ଯ୍ୟାୟ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ବୈଠକ ବେଲାରୁଷର ମନିସ୍କଠାରେ ଅନୁଷ୍ଠିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତ ପକ୍ଷରୁ ପଶ୍ଚିମ କ୍ଷେତ୍ର ସଚିବ ସିବି ଜର୍ଜ ଏବଂ ବେଲାରୁଷର ଉପବୈଦେଶିକ ମନ୍ତ୍ରୀ ଏଭଜେନି ସେସ୍ତାକୋଭ୍ ବୈଠକରେ ଯୋଗ ଦେଇଥିଲେ। ଦ୍ୱିପାକ୍ଷିକ ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ, ପର୍ଯ୍ୟଟନ, ଶିକ୍ଷା ଆଦି ପ୍ରସଙ୍ଗ ଉପରେ ବୈଠକରେ ମତ ବିନିମୟ ହୋଇଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ନିମନ୍ତେ ଆବେଦନ ସମୟସୀମା ଆସନ୍ତା ମାସ 4 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନକାରୀ www.dbtyasports.gov.in ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିବିଶେଷ, ପ୍ରଶିକ୍ଷକ ଏବଂ ଏହି କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତିମାନେ ଏଥିପାଇଁ ଆବେଦନ କରିପାରିବେ। ଅଷ୍ଟମ ବେତନ କମିଶନର କାର୍ଯ୍ୟ ସତ୍ତାବଳୀକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମୁନ୍ଥା କ୍ରମଶଃ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେଉଛି, ଆଜି ସନ୍ଧ୍ୟାରେ ସ୍ୱର୍ଶ କରିବ ସ୍ଥଳଭାଗ। ଓଡ଼ିଶା ବାତ୍ୟା ସ୍ଥିତି ଏବଂ ଏହାର ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ପରିବହନ କ୍ଷେତ୍ରରେ ଜୈବ ଇନ୍ଧନ, ଇଥାନଲ ଓ ମିଥାନଲର ବ୍ୟବହାର ଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଉଛି କହିଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଏବଂ ଜାତୀୟ କ୍ରୀଡ଼ା ପୁରସ୍କାର ନିମନ୍ତେ ଆବେଦନର ସମୟସୀମା ଆସନ୍ତା ମାସ 4 ତାରିଖକୁ ବୃଦ୍ଧି। ସମ୍ବାଦ ଶେଷ ହେଲା।